ସେତେବେଳେ ସେ ତାଙ୍କୁ ସମସ୍ତ ଗୁପ୍ତ ଯୁଦ୍ଧ କୌଶଳ ବିନା ଦ୍ୱିଧାରେ ଶିକ୍ଷା ଦେଇଥିଲେ। ବର୍ତ୍ତମାନ କୁରୁକ୍ଷେତ୍ର ଯୁଦ୍ଧରେ ଦୃଷ୍ଟଦ୍ୟୁମ୍ନ ପାଣ୍ଡବମାନଙ୍କ ପକ୍ଷପଣ କଲେ ଏବଂ ଶ୍ରୀ ଦ୍ରୋଣାଚାର୍ଯ୍ୟଙ୍କଠାରୁ ଯୁଦ୍ଧ କୌଶଳ ଶିକ୍ଷା କରିବା ପରେ ବର୍ତ୍ତମାନ ପାଣ୍ଡବମାନଙ୍କର ସୈନ୍ୟମାନଙ୍କୁ ବିହୁ ଆକାରରେ ସଜାଇଛନ୍ତି। ଦୁର୍ଯ୍ୟୋଧନ ଏଠାରେ ଦ୍ରୋଣାଚାର୍ଯ୍ୟଙ୍କର ଏହି ଭୁଲକୁ ଜଣାଉଛନ୍ତି, କାରଣ ସେ ତାଙ୍କର ଗତ ଭୁଲକୁ ମନେ ପକାଇ ସାବଧାନ ହେବେ ଏବଂ ଯୁଦ୍ଧରେ ଶୀଘ୍ରତା ପ୍ରଦର୍ଶନ କରିବେ ନାହିଁ। ଏତଦ୍ୱାରା ସେ ଦର୍ଶାଇବାକୁ ଚାହାନ୍ତି ଯେ ଦ୍ରୋଣାଚାର୍ଯ୍ୟ ତାଙ୍କର ପ୍ରିୟ ଶିଷ୍ୟ ପାଣ୍ଡବମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲା ବେଳେ ଯେପରି କୋହଳ ନୀତି ଅନୁସରଣ ନ କରନ୍ତି। ବିଶେଷ କରି ଅର୍ଜୁନ ତାଙ୍କର ଜଣେ ଅତି ବିଶିଷ୍ଟ ମେଧାବୀ ଛାତ୍ର ତଥା ପ୍ରିୟ ଛାତ୍ର ଥିଲେ। ଦୁର୍ଯ୍ୟୋଧନ ମଧ୍ୟ ତାଙ୍କୁ ସାବଧାନ କରାଇ ଦେଇ ଜଣାଇ ଦେଲେ ଯେ ସେ ଯଦି ଏ ଯୁଦ୍ଧରେ କୋହଳ ନୀତି ଅନୁସରଣ କରନ୍ତି ତାହେଲେ ପରାଜିତ ହେବାକୁ ପଡ଼ିବ। ତେଣୁ ତେଣୁ ଆମେ ଭିତର ଏଇ ପ୍ରଥମ ଅଧ୍ୟାୟ, ଏ ଅଧ୍ୟାୟ ହେଉଛି ଅର୍ଜୁନ ବିଷାଦ ଯୋଗ। ଅର୍ଜୁନ ଆପଣ ଆମେ ଦେଖିବା ଅର୍ଜୁନଙ୍କର ପ୍ରକୃତରେ ବିଷାଦ ନଥିଲା। ଅର୍ଜୁନ କାରଣ ତା ପୂର୍ବରୁ କୌରବମାନେ ବହୁ ପ୍ରକାର ଅର୍ଜୁନଙ୍କ ପାଣ୍ଡବମାନଙ୍କ ବିରୁଦ୍ଧରେ ବହୁ ପ୍ରକାର ଅପରାଧ କରିଛନ୍ତି, ବହୁତ ପ୍ରକାର ତାଙ୍କୁ ମାରିବା ପାଇଁ ବ୍ୟବସ୍ଥା ସବୁ କରିଛନ୍ତି, ତାଙ୍କୁ ବହୁତ ପ୍ରକାର ଅପମାନ କରିଛନ୍ତି। ତେଣୁ ଆ ପୂର୍ବରୁ ସବୁ ବ୍ୟବସ୍ଥା ହେଇଯାଇଛି ଯୁଦ୍ଧ ହେବା ପାଇଁ। ଭଗବାନ ନିଜେ ଆସିକରି ମଧ୍ୟ ଶାନ୍ତିଦୂତ ହିସାବରେ ଆସିକରି କୌରବମାନଙ୍କ ପାଖରେ ଆସିକରି ସେ ପାଣ୍ଡବମାନଙ୍କ ପକ୍ଷରୁ ଶାନ୍ତିଦୂତ ହିସାବରେ ଆସିକରି ତାଙ୍କୁ ଶାନ୍ତିର ପ୍ରସ୍ତାବ ଦେଇଛନ୍ତି ଏବଂ ପାଣ୍ଡବମାନେ ତାଙ୍କର ରାଜ୍ୟର ରହିଛି ଅର୍ଧେକ ଭାଗ ତାଙ୍କୁ ଦିଆଯାଇଥିଲା, ଯାହାକୁ କହିଲେ ଖାଣ୍ଡପ୍ରସ୍ତ। ସେ ଖାଣ୍ଡପ୍ରସ୍ତକୁ ଯଦିଓ ସେ ଜାଗାଟି ଏତେ ଉନ୍ନତ ନଥିଲା, ସେ ଖଣ୍ଡଟି ଏତେ ଉନ୍ନତ ନଥିଲା, କିନ୍ତୁ ଯେହେତୁ ଭଗବାନ ପାଣ୍ଡବମାନଙ୍କ ପକ୍ଷରେ ଅଛନ୍ତି ତେଣୁ ଯାତ୍ରା ଯୋଗେଶ୍ୱର କୃଷ୍ଣ ଯାତ୍ର ପାର୍ଥର ପ୍ରତ୍ୟାଶୀ ଭଗବାନ ଏତେ ମୋତେ ନୁହଁ କହିଛନ୍ତି। ଭଗବାନ ଯେଉଁଠି ଅଛନ୍ତି, ଭଗବାନଙ୍କ ଭକ୍ତମାନେ ଅଛନ୍ତି, ସେଠି ସମସ୍ତ ପ୍ରକାର ଶ୍ରୀ ବା ଐଶ୍ୱର୍ଯ୍ୟ ସମସ୍ତ ବିଜୟ ଏସବୁ ସେଠି ରହିବ। ଯେଉଁ ଭୂତି କହିଲେ ଅସାଧାରଣ ଶକ୍ତି, ଅସାଧାରଣ ସବୁ କାର୍ଯ୍ୟ ସବୁ ସେଠାରେ ଆମେ ଦେଖିବା। ତେଣୁ ଭଗବାନଙ୍କ କୃପାରୁ ସେମାନେ ସେଇ ମରୁଭୂମି ଭଳି ସ୍ଥାନକୁ ଇନ୍ଦ୍ର ପ୍ରସ୍ତାବରେ କରିଦେଇଥିଲେ। ସ୍ୱର୍ଗର ଯଦି ଇନ୍ଦ୍ରଙ୍କର ରାଜା ଇନ୍ଦ୍ର ଯେଉଁଭଳି ଭାବରେ ଐଶ୍ୱର୍ଯ୍ୟ ସବୁ ରହିଛି ସେଭଳି ଭାବରେ ଐଶ୍ୱର୍ଯ୍ୟ କରିଦେଇଥିଲେ ଏବଂ ସେ ଯେଉଁ କରିଥିଲେ ରାଜସ୍ୱ ଯଜ୍ଞ କରିଥିଲେ, ଯେଉଁ ଯଜ୍ଞରେ ପୃଥିବୀର ସମସ୍ତ ବୀର ଯୋଦ୍ଧାମାନଙ୍କୁ ସେ ପରାସ୍ତ କରିଥିଲେ, ଯେଉଁମାନେ ତାଙ୍କର ବର୍ଷତା ସ୍ୱୀକାର କଲେ, ଯେଉଁମାନେ କଲେନି ତାଙ୍କ ସହ ଯୁଦ୍ଧରେ ତାଙ୍କୁ ପରାସ୍ତ କରିଛନ୍ତି ଏବଂ ଅନ୍ତିମରେ ଜରାସନ୍ଧକୁ ମଧ୍ୟ ଭଗବାନ ଭୀମ ଏବଂ ଅର୍ଜୁନ ତିନି ଜଣ ଯାଇକରି ଭୀମ ଜରାସନ୍ଧ ସହିତ 28 ଦିନ ଧରି ଯୁଦ୍ଧ କରି ଅନ୍ତିମରେ ଜରାସନ୍ଧକୁ ବଧ କରିଛନ୍ତି, ତାପରେ କାଳେଶ୍ୱର ଯଜ୍ଞ ହେଇଛି। ତେଣୁ ସେ ସମଗ୍ର ପୃଥିବୀର କହିବାକୁ ସମ୍ରାଟ ଯୁଧିଷ୍ଠିର ମହାରାଜ, କିନ୍ତୁ ଯାହା ହେଉ କୌରବମାନେ ବହୁତ ପ୍ରକାର ଅଧର୍ମ ନୀତି ଅନୁସରଣ କରି ପଶା ଖେଳ ଯେଉଁ ଅନ୍ୟାୟ ଭାବ ପଶା ଖେଳରେ ତାଙ୍କୁ ନିମନ୍ତ୍ରଣ କରି ତାଙ୍କୁ ଅନ୍ୟାୟ ଭାବରେ ତାଙ୍କୁ ହରେଇ ତାଙ୍କୁ ଏମିତି ତାଙ୍କର ପତ୍ନୀ ଦ୍ରୌପଦୀ ମଧ୍ୟ ଅପମାନ କରିବା ପାଇଁ ବିଭସ୍ତ କରିବା ପାଇଁ ଚେଷ୍ଟା କରାଯାଇଥିଲା। ଯଦି ଭଗବାନ କୃପାରୁ ଦ୍ରୌପଦୀ ବସ୍ତ୍ର ପ୍ରାପ୍ତ ହେଲେ, ଭଗବାନ ତାଙ୍କୁ ବସ୍ତ୍ର ପ୍ରଦାନ କଲେ, ତେଣୁ ଯାହା ହେଉ ଏତେ ସବୁ ସତ୍ତ୍ୱେ ଏତେ ସବୁ ତାଙ୍କ ପ୍ରତି ଅପମାନ ଏତେ ଅପରାଧ ଏସବୁ ସତ୍ତ୍ୱେ ଏବଂ ତାଙ୍କୁ ମାରିବା ପାଇଁ ମଧ୍ୟ ଲକ୍ଷ୍ମଣ ପଠାଇ ଦେଇଥିଲେ ପାଣ୍ଡବମାନଙ୍କୁ ମାରିବା ପାଇଁ, ତେଣୁ ଏସବୁ ସତ୍ତ୍ୱେ ଯାହା ହେଉ ଯେତେବେଳେ ଭଗବାନ ଯେଉଁ ପାଣ୍ଡବମାନେ ସମଗ୍ର ରାଜ୍ୟ ଜୟ କରିଥିବା ବିଷୟରେ ଥିଲେ, ତେଣୁ ସେ କହିବାକୁ ଗଲେ ସମ୍ରାଟ, ସମସ୍ତ ରାଜ୍ୟର ସେ ହେଉଛନ୍ତି ଅଧିପତି ରାଜା ଯୁଧିଷ୍ଠିର ମହାରାଜ। धर्मसुत धर्मराज का पुत्र से, किंतु अन्याय भाव जितने पसा कल से हारे से सत्तर ठेकरी वनवास कले कते वर्ष 12 वर्ष वनवास कले गोटे वर्ष अज्ञातवास कले एत सब सत्ते फेरिक आसती भगवान पांडव मान पक्ष शांति जीत होती न्याज दावी प्रदान कर अंत पक्षे इंद्रप्रस्थ दिया इंद्रप्रस्थ प्रदान कर किंतु तथापि दुर्योधन जे कि कौरव मान पापर फल स्वरूप से आरव मान तेणु सी भल कथ किसी शुणुना जो मैंने अधर्म पक्ष रही अधर्म धर्मी मान्यते भगवता भगवगीता चतुर्दश अध्याय भगवान कहते जे ये जो बुद्धि अष्टादश अध्याय कह बुद्धि जो रही जो मानकर तम गुण बुद्धि से अधर्म को धर्म भाई भावे तेणु भगवान जी की स्वयं धर्म मूर्तिमंत धर्म एवं सी बहुत अमृतपूर्ण कथा कहते महता अमृता वर्णन कर भगवान जगत गुरु जानी जगत कृष्ण भगवान जगत गुरु समस्त मंगल करने से चाहती भगवान सर्वे सुखी न सर्वे सन्त निरामया सर्वे भद्रा पश्चिंत बेदर वाणी रही भगवान कौन समस्त आनंद रही है भगवान व्यवस्था करते भगवान कथा को न मानवे दुख भोग करेंगे तेनाली अमृतपूर्ण कथा को दुर्योधन ग्रहण कराना बिना बुद्धि सुचक्र मेदिन देवा मना कर तेणु युद्ध जितेगला व्यवस्था युद्ध हम तेनाली अर्जुन विषाद कर आवश्यकता नाला आम पर बर्णा कर धनु उद्यम पांडव कही अर्जुन धनु धारण करद्यम आरंभ कले युद्ध करने प्रस्तुत हो गले किंतु भगवान कृपा भगवान व्यवस्था भगवान कहते समग्र मानव समाज कल्याण करने धर्म उपदेश दे धर्म स्थापन करेंगे अर्जुन को लक्ष्य कर समग्र मानव समाज को धर्म उपदेश प्रदान कर प्राकृत धर्म लोक मैंने जाने जदा जदा भी धर्म से ग्लानी होती भारत जो धर्म ग्लानी होती भगवान आसुंची तेणु से परित्राणाय साधुना विनाशाय चतुष्कृता धर्म संस्थापनार्थाय संभवानि दिव्यंगे भगवान जो आसुंची तांकर भक्तमान को आनंद प्रदान करती जो मैंने भगवान को शरण में जानती नहीं से मन को विनाश करती एवं धर्म स्थापन करेंगे भगवान धर्म को जनइबे भगवदगीता जो ज्ञान भगवान देखते ये विशेष भाव जो मैंने धर्म विषय ज्ञान ना स्त्री शूद्र द्विज बंधुना त्रयी न शुद्धि गोचरा एम ज्ञान प्रदान कर भगवदगीता ज्ञान हूँ हाईस्कल स्टडी प्राथमिक शिक्षा भागवत हूँ ग्राजुएसन स्नातक शिक्षा उपरे तेणु अर्जुन माध्यम कर भगवान ज्ञान प्रदान करेंगे जब अर्जुन युद्ध करने अर्जुन कहे से उभये रथ स्थापन अच्छुत उभय सेना रथ को स्थापन करूँ भगवान पुणी से अर्जुन उद्देश्य था युद्ध करने केमी सब व्यवस्था करुद्ध करेंगे जो पांडव मान सेनापति होती दुष्टदुम्य जे कि द्रुपद पुत्र तेणु से चाहते युद्ध करने मजबूत जा सब देखिक स्ट्राटेजी या कमी युद्ध करेंगे यही प्रकार चिंता करूँ भगवान भगवान जहाँ चाहिए ताब आम जहाँ चाहे ना भगवान इच्छा ही भगवान अनुमति नदे किसी कार्य हो पार ना तेणु भगवान चिंता अलग भगवान चाहते मुझे भगवदगीतार ज्ञान प्रदान कर यही समय प्रदान करी को समय ना जो समय दुई पक्षर सेना शख ना दे सर तथा ये पांडव कौरवान पुत्र विष्णुदेव ना शंखनाद करती जो शंख सशब्द तुम्हूर भवे बहुत प्रचंड प्रकांड शब्द शब्द है अतः शंखश्च धैर्यश्च प्रणव आंग गोप ये समस्त युद्ध वाद्य सब नाम दीजिए एवं पांडव मान पक्ष मध्य पांच जन्य ऋषिकेश देवदत्त धनंजय पौंड्रंगर ये जो भगवान ऋषिकेश पांच जन्य ऋषिकेश शंखनाद कर दी ये शंखनाद ये इसमें युद्ध हार हुआ कथा अर्जुन जाइए सेना उभय सेना मध्य युद्ध स्थापन कर भगवान रथ को अर्जुन युद्ध हार कर युद्ध के शख नाद युद्ध हमारे कि भगवान जहाँ चाहिए असंभव संभव कर पार्थित युद्ध कालीन पार्थित जरूरी पार्थित ये आम ये शांत परेश ज्ञान भगवान दे ना युद्ध 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 क्षेत्र में भगवान ज्ञान प्रदान कर तेणु भगवान व्यवस्था से भाई भाव भगवान अर्जुन को मध्यम कर गीतार ज्ञान जो ज्ञान हम समस्त वेद सार सर्वोपनिषद दुग्धा पालन पार्थ वत्सा विभक्ता दुग्धम गीता मृत स्कंदपुराण गीता महापुरुष वर्णना कर समस्त उपनिषद अनेक उपनिषद रही मुख्य हूँ 108 टी उपनिषद ये सब गोटे गादी सहित तुलना करगवान गोपाल नंदन नंदनंदन सी निजे दुग्धा से निजे गाय को बोलते आम गाय किए कहते
हैं भगवान
ए उपनिषद लोक शास्त्र लोक गादी को भगवान बोलते दुनिया कहीं फास्ट बाचली तार मार स्थान मुख न मार से गाय क्षीर दबनी तेणु वर्षा किए अर्जुन पार्थ वर्षा अर्जुन होती पार्थ से हूँ वर्षा भगवत से प्रश्न पचार प्रश्न न पचारे उत्तर आसब ना धर्म सम्बन्ध ज्ञान शास्त्र जिते सब रही ज्ञान जन प्रश्न पचार प्रश्न उत्तर आरंभ हो भगवदगीता मुख्य 16 प्रश्न रही अनेक प्रश्न अर्जुन पचार पाखापाखि के शोक कही अर्जुन अर्जुन अवश्य सब प्रश्न नुह अर्जुन प्रथम अध्याय जहाँ सब ये अर्जुन प्रवचन अर्जुन ज्ञान प्रदान किंतु अर्जुन मुख्यतः 16 प्रश्न पचार जो प्रश्न उत्तर में भगवान ये समस्त ज्ञान भगवदगीतार ज्ञान प्रदान कर तेणु भगवदगीतार आरंभ ये हूँ भगवदगीता जो देखते व्यासदेव ये विशेष भाव स्त्री लोक मैंने शूद्र मानी द्विज बंधु द्विज कहे जो मैंने उन्नत चारोटी जो रही वर्ण रही ब्राह्मण क्षेत्रीय वैश्य ये तीनो वर्ण को उच्च वर्ण भी कह शूद्र हूँ निम्न वर्ण तेरे ये तीनो बर्ण अच्छा ये द्विज अर्थात ये जो जन द्विज कहे द्वितीय जन्म जहाँ अर्थात से मैंने गुरु पाखु जा ज्ञान प्राप्त हाँपाई योग्यता अच्छे से बर्ण जन्म ग्रहण करोग्यता रही किंतु ब्राह्मण क्षेत्रीय वैश्य को जन्म लेकिन जदि से ब्राह्मण एवं क्षेत्रीय वैश्यर जो रही धर्म रही से धर्म से पालन करना से द्विज बंधु भी कह तेनाली विशेष भाव से त्रयी न श्रुति गोचरा एम जो श्रुति वेद गोटे नाम हूँ श्रुति कहीं केवल शुणी मन रखते सत्य त्रतया द्वाप ये तीन जुग में लोक मान स्मरण शक्ति ये प्रखट था जे केवल शुणी मन रखते से वेद उपनिषद इत्यादि से लिपिबद्ध हो आवश्यकता नाला कि कड़ी युग में आम सब कमी जाऊँ आठटी जिनस कमी जाऊँ भागवत द्वादश स्कंध में सुखदेव गोस्वामी भविष्यवाणी देखते सुखदेव गोस्वामी देखते ततश्चाम दीनं धर्मं सत्यं शौचं क्षमा दया कारिण वर्ण रागं मख्यन्ति आयु वलस्थन्ति धर्म सत्य शौच क्षमा दया आयुष बल एवं स्मृति आठ जिन कम चिंता जाए तेणु व्यासदेव आसिक रचना कले समस्त शास्त्र को लिपिबद्ध कले तेणु ये स्त्री शूद्र बीजबंधु मान श्रुति वेदर अधिकार ना त्रैन श्रुति गोचर से मैंने पढ़ने मैं बुझीपारे ना तेणुक से विशेष भाव इति भारत आख्यान कृपया निर्णा कृतम ये महाभारत को रचना कले के व्यासदेव मुनि कले व्यासदेव रचना कले तेणु ये भागवत महाभारत लक्ष्य स्वरूप अच्छा इति शतसहस्रां संगीत इति श्री महाभारत शतसहस्रां लक्ष्य श्लोक अच्छा एवं अठरटी पर्व रहे अठरटी पर्व महाभारत अठरटी आदि पर्व आरंभ होती तेणु ये जो भीष्म पर्व रही भीष्म पर्व 25 अध्याय 42 अध्याय ये अठरटी अध्याय भगवद गीतार ज्ञान भगवान प्रदान कर अठरटी अध्याय सातश श्लोक भगवद गीतार ज्ञान भगवान समस्त ज्ञान प्रदान कर तेणु ये भीष्म पर्व 25 अध्याय प्रथम श्लोक धृतराष्ट्र कहते धर्म क्षेत्रे कुरुक्षेत्रे समवीता युधुस्सवा महामका पांडवाश्चैव किम कुर्वत संदेह जितेबले महामहर युद्ध आरंभ हम भगवान घोषणा करते हैं युद्ध तारे ठीक है युद्ध हम दुर्योधन राज्य है शांतिग्रस्त राज्य है पांचकोणी ग्राम दवा पर मत राज्य है तेणु भगवान घोषणा करते हैं युद्ध प्रस्तुत हम कह तेणु व्यासदेव आसी धृतराष्ट्र कहते धृतराष्ट्र पुत्र व्यासदेव पुत्र हूँ धृतराष्ट्र पांडु धृतराष्ट्र और विदुर ये तीन जन होती व्यास पुत्र तेणु धृतराष्ट्र से कहे वर्तमान महाभारत युद्ध आरंभ हम मुझको दिव्य चक्षु प्रदान करी तुम दिव्य चक्षु दान कले तुम से सब देखिपर कारण धृतराष्ट्र से जन्मांध से जन्मुर अंध कि चिंता कले कह तो अंध हो रही मुझ बुढ़ा बयस चक्र दिव्य चक्र धर्म युद्ध विभीषिका मुझे देखा चाहूनी कहीं सेक्रेटरी सचिव थे संजय सी व्यास पिता प्रार्थना कले मोर सेक्रेटरी भी सी दिव्य चक्र प्रदान कर संजय अंतिम से क्या कले व्यास प्रसाद सुतवान एक गुहम अहम परम मैं जो सुनिली देखिली भगवान कथा सुनिली भगवान अर्जुन सहित कथबार्ता सुंदर दर्शन कली भगवान को दिव्य जो प्रदर्शन कले जो विश्वरूप ये सब मुझे दर्शन कली ये व्यास कृपा व्यास दिव्य चक्र प्रदान करद्यो सी रही हस्तिनापुर कि युद्ध होती कुरुक्षेत्र केटान्स शहे मैल भर हे तेणु से देखते कौन हो तेणु जिते भाव पचारृतराष्ट्र महाराज जे धर्म क्षेत्र कुरुक्षेत्र कुरुक्षेत्र को धर्म क्षेत्र कारण से पूर्व वर्णना कर सब धर्म आचरण कर क्षेत्र धर्म क्षेत्र कुरुक्षेत्र धृतराष्ट्र जानी पिता पुत्र मैंने से मैंने सब अधर्म रही जितने लक्षा भवन को कटेक मारे चाहते से सब दिशा अधर्म धृतराष्ट्र जानते मोर पुत्र मैंने सब अधर्म रही कि जो धर्म क्षेत्र कुरुक्षेत्र ये मोर पाने जय हो पारे ना ये सन्देह आस तेनाली धर्म क्षेत्र सन्देह व्यवहार कर धर आरंभ हो अंतिम मन शेष हो धर्म अंतिम सन्देह कहे जत्र योगेश्वर कृष्ण जत्र पार्थ धनुर्धर तत्र से विजय भूति दुर्बा नीति मती मम मे सरस्वती धर आरंभ हो धर लास्ट धर्म मतलब सब धर्म सब धर्म ज्ञान सब प्रदान कर तेणु जिते धृतराष्ट्र ତାଙ୍କର ଭୟ ହୋଇଯାଇଛି, କାହିଁକି ନା ଏଇ ଯେଉଁ ମୋର ପୁତ୍ରମାନଙ୍କୁ ସବୁ ଅଧର୍ମ। ଆମେ ଜାଣିଛେ ଆମ ସ୍କୁଲରେ ପଢ଼ୁଥିଲେ ଯେତେବେଳେ ଦୁର୍ଯ୍ୟୋଧନ ତାଙ୍କର ମା ଗାନ୍ଧାରୀଙ୍କୁ ମାଗୁଛନ୍ତି ଆଶୀର୍ବାଦ, ସେତେବେଳେ ସେ କହୁଛନ୍ତି ଯାଅ ବୀରରଣୀ ଧାରଣୀ ଲକ୍ଷ୍ୟ ପାପରାଶି ହେଉ ଧର୍ମର ହେଉ ଯାଏ ଅଧର୍ମର ବିନାଶ ହେଉ ଧର୍ମର ହେଉ ଯାଏ। ଆମେ ସେ ପଢ଼ୁଥିଲେ ସ୍କୁଲରେ ତେଣୁ ଗାନ୍ଧାରୀ ଏଇଭଳି ଭାବରେ ଜଣେ ଥିଲେ, ତାଙ୍କ ପୁତ୍ରକୁ ମଧ୍ୟ ତାଙ୍କୁ ଜାଣିଛନ୍ତି ଗାନ୍ଧାରୀ, ଏମାନେ ସବୁ ଅଧର୍ମରେ ରହିଛନ୍ତି, ଧୃତରାଷ୍ଟ୍ର ମଧ୍ୟ ଜାଣିଛନ୍ତି। ତେଣୁ ଧୃତରାଷ୍ଟ୍ରଙ୍କ ଭୟ ହେଉଛି ଧର୍ମ କ୍ଷେତ୍ରରେ ଯୁଦ୍ଧ ହେଉଛି, ମୋର ପିଲାମାନେ ତ ନିଶ୍ଚିନ୍ତ ଭାବରେ ହାରିଯିବେ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି ସେ। କିନ୍ତୁ ତଥାପି ତାଙ୍କର ଯେଉଁ ରହିଛି ତାଙ୍କର ଭରସା ରହିଛି କାହା ଉପରେ ନା ଭୀଷ୍ମଦେବ, ଯିଏକି ନିଜେ ନ ଚାହିଁଲେ ମୃତ୍ୟୁବରଣ କରିବେ ନାହିଁ, ଇଚ୍ଛା ମୃତ୍ୟୁ ସେ ପ୍ରାପ୍ତ ହୋଇଛନ୍ତି। ଦ୍ରୋଣାଚାର୍ଯ୍ୟ ଯାହାଙ୍କ ହାତରେ ଅସ୍ତ୍ର ଥିଲେ ତାଙ୍କୁ କେହି ମାରିପାରିବେ ନାହିଁ। କର୍ଣ୍ଣ ଏକ ବହୁତ ବିରାଟ ଯୋଦ୍ଧା ଥିଲେ, ଏଭଳିଆ ତାଙ୍କର ଭରସା ସେମାନଙ୍କ ଉପରେ ରଖିଛନ୍ତି, ଏମାନଙ୍କ ଦ୍ୱାରା ମୋ ପୁତ୍ରମାନେ ଯାଇପାରନ୍ତି, ଏଭଳି ଭାବରେ ସେ ଆଶା କରୁଛନ୍ତି। ତେଣୁ ସେ ପ୍ରତାପ ଧର୍ମ କ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଦୁତସଭା ମାମକା ପାଣ୍ଡବା ସହିତ କି ମୋ ଦୁର୍ଗତ ସନ୍ଦେହ, ମୋର ପୁତ୍ରମାନେ ଏବଂ ପାଣ୍ଡବ ପୁତ୍ରମାନେ ସେ ଯେଉଁ ଏକାଠି ହେଇଛନ୍ତି ଯୁଦ୍ଧ କରିବା ପାଇଁ ବର୍ତ୍ତମାନ କ'ଣ କରୁଛନ୍ତି। ତେଣୁ ଏଇ ପ୍ରଶ୍ନର ଉତ୍ତରରେ ସଞ୍ଜୟ କହିବାକୁ ଆରମ୍ଭ କରୁଛନ୍ତି ଯେ ଆପୂର୍ବ ଶ୍ଳୋକରେ ଯେଉଁ କୁହାଯାଇଛି ଯେ ସେ କହୁଛନ୍ତି ଦୁଷ୍ଟ ପାଣ୍ଡବ ଆଣିପାରୁନି ବିୟୁଢ଼ ଦୁର୍ଯ୍ୟୋଧନ ସଦା ଆଚାର୍ଯ୍ୟ ଉପସଙ୍ଗମ୍ୟ ରାଜା ବଚନ ଅଗ୍ରଣୀ। ଯେତେବେଳେ ଦୁଇପଟେ ଯୁଦ୍ଧ ମାନେ ଏପଟେ 11 ଅକ୍ଷୁଣୀ ସୈନ୍ୟ, ଗୋଟାଏ ଅକ୍ଷୁଣୀ ସୈନ୍ୟ ହେଉଛନ୍ତି କେତେ ନା 218,700, ଗୋଟିଏ ଅକ୍ଷୁଣୀ ସୈନ୍ୟର ସଂଖ୍ୟା ହେଉଛି ଏତିକି 218,700। ତେଣୁ ପାଣ୍ଡବମାନଙ୍କ ପାଖରେ 11 ପାଖରେ 11 ଅକ୍ଷୁଣୀ ସୈନ୍ୟ, ତା ଦେହରେ ଭଗବାନ କୃଷ୍ଣଙ୍କର ନାରାୟଣ ସୈନ୍ୟମାନେ ମଧ୍ୟ ଅଛନ୍ତି। ଯୁଦ୍ଧ ଆରମ୍ଭ ପୂର୍ବରୁ ଦୁର୍ଯ୍ୟୋଧନ ଭଗବାନଙ୍କୁ ଯାଇଛନ୍ତି କୃଷ୍ଣଙ୍କ ତାଙ୍କ ସମୁଦ୍ରରେ, ତାଙ୍କର କନ୍ୟା ଲକ୍ଷ୍ମଣଙ୍କୁ ଭଗବାନଙ୍କ ପୁତ୍ର ସାମ୍ବ ଉଦ୍ଧାର କରିଛନ୍ତି ତାଙ୍କ ସମୁଦ୍ରରେ, ଏବଂ ଅର୍ଜୁନ ମଧ୍ୟ ଯାଇଛନ୍ତି ଯୁଧିଷ୍ଠିର ମହାରାଜ ପଠାଇଛନ୍ତି ଯା ଭଗବାନ ପାଖକୁ ତାଙ୍କର ସାହାଯ୍ୟ ମାଗିବେ। କ୍ଷେତ୍ରମାନଙ୍କର ଇଏ ଯେମିତି ବହୁତ ଆନନ୍ଦର କଥା, ସେଥିପାଇଁ ଭଗବାନ କହିବେ ଯେ ଯଦି କ୍ଷେତ୍ରମାନଙ୍କୁ ଯଦି ଯୁଦ୍ଧର ଡକାରେ ଆସିଗଲା ଆସନ୍ତି ଯୁଦ୍ଧ ହେବ, ସେମାନେ ବହୁତ ଆନନ୍ଦରେ ଯାଆନ୍ତି ଯୁଦ୍ଧ କରିବା ପାଇଁ, ଭଗବାନ ସେଟା କହିବେ ଅଥବା ପ୍ରାପ୍ତ ସ୍ୱର୍ଗ ଜିତାବା ମୁଖ୍ୟ ସମୟ କ୍ଷେତ୍ରମାନେ ଏଇଭଳି ଭାବରେ ଚିନ୍ତା କରନ୍ତି, ଆମେ ଯଦି ହତ ହବୁ ମୃତ୍ୟୁବରଣ କରିବୁ ତାହେଲେ ଆମେ ସ୍ୱର୍ଗ ପ୍ରାପ୍ତ ହେବୁ, ଏବଂ ଯଦି ବିଜୟ ଭାବ ଲାଭ କରିବୁ ତାହେଲେ ଭୋଗ କରିବୁ ପୃଥିବୀ ଭୋଗ କରିବୁ। ତେଣୁ କ୍ଷେତ୍ରମାନେ ବହୁତ ଆନନ୍ଦ ଦିଅନ୍ତି, ଧାମନା ଯୁଦ୍ଧରେ କ୍ଷେତ୍ରୀୟ ସେ ନ ବିଦ୍ୟତି ଭଗବାନ କହିବେ। ସେ କ୍ଷେତ୍ରମାନେ ଯେପରି ଜାଣିଲେ ତାଙ୍କୁ ଯଦି ବେପାର ହେବ ଯୁଦ୍ଧ କରିବା ପାଇଁ ଆସୁ ଯୁଦ୍ଧ ହେବ, ସେମାନେ ବହୁତ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଆନନ୍ଦ ମଧ୍ୟ କ'ଣ ଯୁଦ୍ଧ କରିବା ପାଇଁ ବହୁତ ଦୁଃଖ କରିବା ପଡ଼ିବ, ବହୁତ କଷ୍ଟ, ବହୁତ ଭୟ ରହିବ, ପ୍ରକୃତି ବର୍ତ୍ତମାନ ଅବସ୍ଥା ସେୟା। କିନ୍ତୁ ସେତେବେଳେ ଯେଉଁ କ୍ଷେତ୍ରୀୟ ସ୍ପିରିଟ୍, ଏଇଟା ହେଉଛି କ୍ଷେତ୍ରୀୟର ସ୍ୱଭାବ। ଏଇଟା ଭଗବତ ଅଷ୍ଟମ ସନ୍ଧ୍ୟାରେ ଭଗବାନ ସେଟା କହିଛନ୍ତି, କ୍ଷେତ୍ରୀୟର ସ୍ୱଭାବ ଶୌର୍ଯ୍ୟ ତେଜ ଧୃତି ଦାକ୍ଷ୍ୟ ଯୁଦ୍ଧ ଜାତୀୟ ପଳାୟନ ଦାନ ଈଶ୍ୱର ଭାବ ସହ କ୍ଷେତ୍ର କର୍ମ ସ୍ୱଭାବ ହେଉଛି କ୍ଷେତ୍ରର କର୍ମ। ଶୌର୍ଯ୍ୟ ତାଙ୍କ ବୀରତା ରହିଛି, ଯୁଦ୍ଧ କରିବା ପାଇଁ ତାଙ୍କର ବହୁତ ଆଗ୍ରହ ରହିଛି, ଏସବୁ ରହିଛି। କ୍ଷେତ୍ରମାନଙ୍କର ମାନେ ଯୁଦ୍ଧ କରିବା ପାଇଁ ଯଦି ତାଙ୍କୁ ସୁବିଧା ଦରକାର ହେବ ଆନନ୍ଦରେ ସେମାନେ ଯିବେ, ଏସବୁ ଚିନ୍ତା। ସେଥିପାଇଁ ଯେତେବେଳେ ପ୍ରଭୁପାଦ ମହାରାଜ ଯାଇଥିଲେ ଆମେରିକା 1965 ମସିହାରେ, ସେ ସମୟରେ ସେଠି ହିପି ମୁଭମେଣ୍ଟ ଚାଲିଥିଲା, ତା କାରଣ ହେଉଛି ଏଇଟା। ସେ ସମୟରେ ଆମେରିକା ସରକାର ଯେଉଁ ଭିଏତନାମ ବିରୁଦ୍ଧରେ ଯେଉଁ ଯୁଦ୍ଧ କରୁଥିଲେ, ଭିଏତନାମ ସହିତ ସେମାନେ ହାରିଯିବାକୁ ବସିଥିଲେ। ତେଣୁ ଯୁଦ୍ଧ ସମୟରେ ନିୟମ ହେଉଛି କ'ଣ, ସମସ୍ତଙ୍କୁ ଯୁଦ୍ଧ ବାହିନୀରେ ଭକ୍ତି କରାଯିବ। କିନ୍ତୁ ଯେଉଁମାନଙ୍କର ଯୁଦ୍ଧ କରିବା ପାଇଁ ସ୍ୱଭାବ ନାହିଁ, କ୍ଷେତ୍ରରେ ସ୍ୱଭାବ ନାହିଁ, ସେମାନେ ଯୁଦ୍ଧ କରିବେନି, ସେମାନେ ଭୟ କରିବେ, ସେଥିପାଇଁ ଇତି ମୁହଁଟେ ଆରମ୍ଭ କରିବା ଆମେରିକାରେ। ଅଧିକାଂଶ ଲୋକଙ୍କର କ୍ଷେତ୍ରୀୟ ସ୍ପିରିଟ୍ ନାହିଁ ନା, କ୍ଷେତ୍ରୀୟ ସ୍ୱଭାବ ନାହିଁ, ସେମାନେ ଯୁଦ୍ଧ କରିବା ପାଇଁ ଚାହାନ୍ତି ନାହିଁ। ତେଣୁ ସେମାନେ ସବୁ ଏଇଭଳି ଭାବରେ ଡ୍ରଗ୍ ଆଡିକ୍ଟ ହେଇଗଲେ, ଏସବୁ ରାସ୍ତାରେ ବୁଲିଲେ, ଏ ରାସ୍ତାରେ ଶୋଇଲେ, ଏଇଭଳି ଭାବରେ ଅବସ୍ଥା ଆସିଗଲା। ହିପି ମୋହନ୍ତରେ କହିଲେ ହିପି ମୁମେଣ୍ଟ ଉପାଦରେ ଯାଇଥିଲେ, ସେ ସମୟରେ ସେଇ ହିପି ମୁମେଣ୍ଟ ଯାଇଥିଲେ, ତା କାରଣ ହେଉଛି ଏଇଟା। ତେଣୁ ସେଠି ଯେଉଁ ଏଗାର କୁଣ୍ଠ ଭଗବାନ ଦୁର୍ଯ୍ୟୋଧନ ଆସିଛନ୍ତି ଭଗବାନ ପାଖକୁ, ଏବଂ ପାଣ୍ଡବମାନଙ୍କ ପକ୍ଷରୁ ଯାଇଛନ୍ତି ଅର୍ଜୁନ ପଟେ ଯାଇଛନ୍ତି, ଭଗବାନ ନାଟକ କଲେ, ଭଗବାନ ସ୍ୱୟଂ କରିଯାଇଛନ୍ତି। ତେଣୁ ଦୁର୍ଯ୍ୟୋଧନ ଆସିକିରି ଦୁର୍ଯ୍ୟୋଧନ ସେ ମାନି ଅଭିମାନ ତାଙ୍କର ରହିଛି, ସମ୍ରାଟ ସେ ପୃଥିବୀର ସମ୍ରାଟ ଯୋଗୁଁ ଆଣୁଛନ୍ତି। ତେଣୁ ସେ ଭଗବାନଙ୍କର ମସ୍ତକ ପାଖରେ ଗୋଟେ କୃଷି ଥିଲା, ଗୋଟେ ଚେୟାର ଥିଲା, ସେଇଠି ବସିଛନ୍ତି, ଆସନ ଥିଲା ସେଠି ବସିଛନ୍ତି। କିନ୍ତୁ ଅର୍ଜୁନ ଯେତେବେଳେ ଆସୁଛନ୍ତି, ଭଗବାନ ଦେଖି ତାଙ୍କର ଆନନ୍ଦର ସୀମା ରହୁନି, ଭଗବାନ ରୂପ ଦେଖିଥିଲେ ସେମାନେ ଆନନ୍ଦିତ ହେଇଯାଉଛନ୍ତି। ଭଗବାନ ସହ କଥା ହେଲେ କଥା କ'ଣ କହିବା, ଯେତେବେଳେ ମାତା ଦେବୀ କହୁଛନ୍ତି ଭାଗବତ ତୃତୀୟ ସ୍କନ୍ଧରେ ଯେ ଯେନ୍ ନାମ ଧେଇ ଶ୍ରବଣାମ କୀର୍ତ୍ତନା ଯତ୍ ପ୍ରଭୁନାଥ ଶ୍ରବଣାଥ କହୁଛି ସାଧବି ସଦ୍ୟ ସର୍ବନାୟକ ପ୍ରତି କୃତ ପୁନସ୍ତି ଭଗବନ୍ତ ଦର୍ଶନା, ଭଗବାନଙ୍କୁ ଦର୍ଶନ କରିବା କଥା କ'ଣ କହିବା, କାରଣ ମାତା ଦେବୀ ଦେଖୁଛନ୍ତି ଭଗବାନଙ୍କୁ ସାମ୍ନାରେ। କିନ୍ତୁ ଯେଉଁମାନେ କେବଳ ଭଗବାନଙ୍କ ଚିନ୍ତା କରୁଛନ୍ତି, ଯେଉଁ ନାମ ଧେୟ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ ରାମ ରାମ, ଯାହାଙ୍କ ନାମ କେବଳ ଧ୍ୟାନ କରିବା ମାତ୍ରେ, ଯାହାଙ୍କ କଥା ଶ୍ରବଣ କରିବା ମାତ୍ରେ, ଯାହାଙ୍କ ପୂଜା କରିବା ମାତ୍ରେ, ଅର୍ଚ୍ଚନା କରିବା ମାତ୍ରେ ସ୍ୱାଦ, ଯେଉଁମାନେ କୁକୁର ବୁଝି ଚଣ୍ଡା ସେମାନେ ମଧ୍ୟ ସାଙ୍ଗେ ସାଙ୍ଗେ ସର୍ବନାୟକ ପ୍ରତି, ସର୍ବନାୟକ ହେଲେ ଯଜ୍ଞ କରିବା ପାଇଁ ସେମାନେ ଯୋଗ୍ୟ ହେଇଯିବେ। ଏ ଯେଉଁ ଭକ୍ତିର ଭକ୍ତିର ସମୟରେ ଭକ୍ତିର ଯେଉଁ ଛଅଟି ଲକ୍ଷଣ ରହିଛି, ତାହାଦେହରେ ଗୋଟିଏ ଲକ୍ଷଣ ହେଉଛି ପ୍ରେସାଗ୍ନି। ଭକ୍ତିର ଯେଉଁ ଛଅଟି ଲକ୍ଷଣ ରହିଛି, ତାହେଲେ ପ୍ରଥମଟି ହେଉଛି କ୍ଲେଶ, ସମସ୍ତ ଦୁଃଖକୁ ହରଣ କରିବ, ସେଇଥିରେ ଆମର ବର୍ଣ୍ଣନା କରାଯାଇଛି। କ୍ଲେଶାଗ୍ନି ଯେଉଁ ରହିଛି, କ୍ଲେଶ ରହିଛି ତିନୋଟି କାରଣରୁ କ୍ଲେଶ ଜଣେ ପ୍ରାପ୍ତ ହେଉଛନ୍ତି, ରହୁଛି ପାପ, ପାପ ବୀଜ, ଏବଂ ଆଉ ରହୁଛି ଅବିଦ୍ୟା। ଏଇ ପାପ ଯେଉଁ ରହିଛି, ଏ ପୁଣି ଦୁଇ ଭାଗରେ ରହିଛି, ଗୋଟେ ହେଉଛି ପ୍ରାରବ୍ଧ ଏବଂ ଅପ୍ରାରବ୍ଧ, ଦୁଇ ପ୍ରକାର ପାପ ରହିଛି। ତେଣୁ ଯେଉଁ ଅପ୍ରାରବ୍ଧ ପାପ, ଏଥିରେ ଖଣ୍ଡନ ହୋଇଯାଉଛି, ଏଇଟା ଏସବୁଟି ତାର ବର୍ଣ୍ଣନା କରାଯାଇଛି ଭକ୍ତିର ସାଙ୍ଗେ ସୁନ୍ଦର ଗୋସ୍ୱାମୀ ଗୋଟେ ଉଦ୍ଧାର କରିଛନ୍ତି। ସେମାନେ ଏଇଟା ପ୍ରାରବ୍ଧ ପାପ ନଷ୍ଟ ହୋଇଯାଉଛି, ଯେଉଁମାନେ ଚଣ୍ଡାଳପୁରରେ ଜନ୍ମ ହୋଇଛନ୍ତି ସେମାନେ ପାପ କର୍ମ ବଶତଃ ସେଟାକୁ ଭୋଗ କରୁଛନ୍ତି, ଚଣ୍ଡାଳପୁରରେ ଜନ୍ମ ହୋଇଛନ୍ତି ପ୍ରାରବ୍ଧ କର୍ମ ଭୋଗ କରୁଛନ୍ତି ସେମାନେ। କିନ୍ତୁ ସେମାନେ ଯଦି ଭଗବାନଙ୍କ ନାମ ଗ୍ରହଣ କରୁଛନ୍ତି, ବା ଭଗବାନଙ୍କୁ ଶ୍ରବଣ କରୁଛନ୍ତି, ଭଗବାନ ପୂଜା କରୁଛନ୍ତି, ଭଗବାନଙ୍କର ସେବାରେ ଭକ୍ତିରେ ଯୁକ୍ତ ହୋଇଛନ୍ତି, ତାହେଲେ ତାଙ୍କର ପ୍ରାରବ୍ଧ କର୍ମଟି ଫଳଟି ନଷ୍ଟ ହୋଇଯାଉଛି। ସେମାନେ ଭଗବାନଙ୍କର ଯଜ୍ଞ କରିବା ପାଇଁ ଯୋଗ୍ୟ ହୋଇଯାଉଛନ୍ତି, ବ୍ରାହ୍ମଣ ବ୍ରାହ୍ମଣ ସ୍ତରକୁ ଉନ୍ନୀତ ହୋଇଯାଉଛନ୍ତି, ପ୍ରାରବ୍ଧ କର୍ମଟି ନଷ୍ଟ ହୋଇଯାଉଛି। ଯେଉଁମାନେ ଭଗବାନ ଦର୍ଶନ କରୁ, ତାଙ୍କ କଥା କ'ଣ କହିବା, ଅର୍ଜୁନ ଯଦି ଭଗବାନଙ୍କର ସୌନ୍ଦର୍ଯ୍ୟ ଦର୍ଶନ କରିଛନ୍ତି, ସୁଖଦେବ ଗୋସ୍ୱାମୀ ଭଗବାନଙ୍କର ଯେତେବେଳେ ରୂପ ବର୍ଣ୍ଣନା କରାଯାଇଛି ଭାଗବତ ଶ୍ଳୋକ ଅଛନ୍ତି, ବ୍ରହ୍ମା ପୀଡ଼ ନାଟକର ହୋ କର୍ଣ୍ଣୈ କର୍ଣ୍ଣିକାରଂ ବିଭ୍ରୁତ ବାସ କନକ ବିଷ ବୈଜୟନ୍ତୀ ଚ ମାଳା ରନ୍ଧ୍ରାମ ବେଣୁ ରଥସୁଦୟା ପୁରାଣ ଗୁରୁ ବୃନ୍ଦୈ ବୃନ୍ଦାରଣ୍ୟେଶ୍ୱର ଦ୍ରବଣ ପ୍ରଭାବିତ ଗୀତ କୀର୍ତ୍ତି ଦଶମସ୍କନ୍ଧ ଏକୋଇଶ ଅଧ୍ୟାୟରେ ରାଧାରାଣୀ ଏ କଥାରେ କହୁଛନ୍ତି, ଭଗବାନଙ୍କ ରୂପକୁ ବର୍ଣ୍ଣନା କରୁଛନ୍ତି, ବ୍ରହ୍ମା ପୀଡ଼ ନାଟକର ବପୁ ଭଗବାନ ତାଙ୍କର କେଶରେ ମୟୂର ପୁଚ୍ଛକୁ ଧାରଣ କରିଛନ୍ତି, ଭଗବାନ ଉପରେ ବର୍ଷାଚାରଣ କରୁଛନ୍ତି ବା ଗାଡ଼ି ଚାରଣ କରୁଛନ୍ତି, ସେତେବେଳେ ଭଗବାନ ନୃତ୍ୟ କରିକି ଯାଉଛନ୍ତି ନାଟକର ବପୁ, କର୍ଣ୍ଣରେ କର୍ଣ୍ଣି ଫୁଲ ସବୁ ଧାରଣ କରିଛନ୍ତି କର୍ଣ୍ଣିକାର, ଏବଂ ବିଦ୍ୟୁତ ବାସ ତାଙ୍କର ବାସ ବସନ୍ତ ପରିଧାନ କରୁଛନ୍ତି, ପିତ ବସନ୍ତ ପରିଧାନ କରୁଛନ୍ତି, ତାଙ୍କର ଶ୍ୟାମ ବପୁରେ ପିତ ବସନ୍ତ ଯେମିତି ଆକାଶରେ ନୀଳ ଆକାଶରେ ଯେଉଁଭଳି ଭାବରେ ବିଜୁଳି ମାରିଲେ ଯେଉଁଭଳି ଭାବରେ ସୁନ୍ଦର ଦେଖାଯାଏ ସେଇଭଳି ଭାବରେ ତାଙ୍କର ରୂପ ସୌନ୍ଦର୍ଯ୍ୟ ରହିଛି, ଏବଂ ବଂଶୀ ବାଦନ କରିକିରି ତାଙ୍କର ଅଧରରେ ବଂଶୀ ବାଦନ କରି ଯେତେବେଳେ ଯାଉଛନ୍ତି, ସିଏ ଅଧର ଯେଉଁ ବଂଶୀର ମଧୁର ଧ୍ୱନି ଯେତେବେଳେ ଶ୍ରବଣ କରୁଛନ୍ତି, ସେମାନଙ୍କର କର୍ଣ୍ଣରେ ସେ ସବୁ ସୁଧା ଆସି ବା ଏଇ ଅମୃତ ସେମାନେ ପାଳନ କରୁଛନ୍ତି କର୍ଣ୍ଣ ମାଧ୍ୟମରେ। ଏଇଭଳିଆ ଭଗବାନ ବୃନ୍ଦାବନରେ ପ୍ରବେଶ କରୁଛନ୍ତି। ଏ ଭଗବାନ ରୂପ ସୌନ୍ଦର୍ଯ୍ୟ ଏହି ଶ୍ଳୋକରେ ଶୁଣି ସୁଖଦେବ ଗୋସ୍ୱାମୀ ଯେ ବ୍ରହ୍ମଚିନ୍ତନ ମଗ୍ନ ଥିଲେ, ସିଏ ଆସିକିରି ତାଙ୍କ ପିତାଙ୍କୁ ଆସିକିରି ଏ ମହଦ ଆଖ୍ୟାନ ଏ ମହାଭାରତ ଭାଗବତମ ହଜାର ଶ୍ଳୋକକୁ ଅଧ୍ୟୟନ କରିଛନ୍ତି। ତେଣୁ ଅର୍ଜୁନ ଯେତେବେଳେ ଭଗବାନ ରୂପ ଦେଖି ଦେଉଛନ୍ତି, ସେ ରୂପ ସୌନ୍ଦର୍ଯ୍ୟ ପାଳନ କରୁଛନ୍ତି, ତାଙ୍କ ପାଦ ପଦ୍ମରେ ବସି ତାଙ୍କ ସେ ରୂପ ସୌନ୍ଦର୍ଯ୍ୟକୁ ଦେଖୁଛନ୍ତି, ପାଳନ କରୁଛନ୍ତି। ତେଣୁ ଭଗବାନ ଏ ସମୟରେ ଯେତେବେଳେ ଚାକିରି ଖୋଲି ଦେଇଛନ୍ତି, ଦେଖିଲେ ଅର୍ଜୁନ ବସିଛନ୍ତି, ଅର୍ଜୁନ ତମେ କ'ଣ ପାଇଁ ଆସିଛ? ସାଙ୍ଗେ ସାଙ୍ଗେ ଦୁର୍ଯ୍ୟୋଧନ କହୁଛନ୍ତି ଏ ଦ୍ୱାରକା ଦେଇ ମୁଁ ମଧ୍ୟ ଆସି ପହଞ୍ଚିଲି। ଠିକ୍ ଅଛି, କ'ଣ ପାଇଁ ସେ ଜାଣିଲେ ଜାଣିଛି ମୁଁ ସତ୍ୟ କହୁଛି। ତେଣୁ ଯାହା ହଉ, ଯେତେବେଳେ ଇଏ କଲା, ଟିକେ ଭଗବାନ କହିଲେ ଅର୍ଜୁନ ଯେତେବେଳେ ପ୍ରଥମେ ଦେଖିଛି ଏବଂ ସିଏ ମଧ୍ୟ ବୟସରେ କମ୍, ତେଣୁ ତାଙ୍କୁ ପ୍ରଥମେ ମୁଁ ସୁଯୋଗ ଦେବି, ସିଏ ଯାହା ଚାହିଁବେ ମୁଁ ସେଟାକୁ ସ୍ୱୀକାର କରିବି। କିନ୍ତୁ ମୁଁ ପ୍ରତିଜ୍ଞା, ମୋର ପ୍ରତିଜ୍ଞା, ଭଗବାନଙ୍କର ଏ ପ୍ରତିଜ୍ଞା ଯେ ସେ ଏଇ କୁରୁକ୍ଷେତ୍ର ଯୁଦ୍ଧରେ ଅସ୍ତ୍ର ଧାରଣ କରିବେ ନାହିଁ, ଇଏ ହେଉଛି ଭଗବାନଙ୍କ ପ୍ରତିଜ୍ଞା। କିନ୍ତୁ ମୋର ସାନିମାନେ ଅଛନ୍ତି, ତମେ ଏଇ ଦୁଇ ଜଣ କେଉଁଟା ନେବ? କିନ୍ତୁ ଅର୍ଜୁନ ଭଗବାନଙ୍କର ଯେ ଭକ୍ତ, ସେ କିଛି ଚାହାନ୍ତି ନାହିଁ, ଭଗବାନଙ୍କର ଆଉ କିଛି ଚାହାନ୍ତି ନାହିଁ। ଯୋଉ ରହିଛି ପ୍ରସିଦ୍ଧ ଯୋଉ ଅଷ୍ଟ ସିଦ୍ଧି ସବୁ ରହିଛି, ଅଣିମା ମହିମା ଏସବୁ ସିଦ୍ଧି ଯେଉଁମାନେ ପ୍ରାପ୍ତ ହେଉଛନ୍ତି, ତାଙ୍କ ଲୋକମାନେ ହେଉଛନ୍ତି ଭଗବାନ, ସବୁ ଆଶ୍ଚର୍ଯ୍ୟ ଶକ୍ତି ସେମାନେ ପ୍ରାପ୍ତ ହେଉଛନ୍ତି। କିନ୍ତୁ ଭଗବାନ ମୁକ୍ତ ସାରୁପ୍ୟ ଶାସ୍ତ୍ରୀ ସାରୁପ୍ୟ ସାମ୍ପେଗତ ଯେମାନେ ବିନା ସେବନ ଜଣା, ଭଗବାନ ତାଙ୍କ ଭକ୍ତମାନଙ୍କୁ ଯେତେ ସିଦ୍ଧି ଦେବା ପାଇଁ ଚାହିଁଲେ, ଯାହା ମୁକ୍ତି ଦେବା ପାଇଁ ଚାହିଁଲେ, ସେମାନେ ଗ୍ରହଣ କରନ୍ତି ନାହିଁ। ଭଗବାନଙ୍କ ସେବା ଛଡ଼ା ଅହେତୁକି ଆପଣଙ୍କର ଅହେତୁକି ଭକ୍ତି ଛଡ଼ା ମୋର ଆଉ କିଛି ନା ଧନମ ନା ଜନମ ନା ସୁନ୍ଦରୀ କବିତାମ ବା ଜଗଦି ସେ କାମ ହୁଏ ମୋ ଜନ୍ମ ଜନ୍ମ ବିଷୟରେ କବତା ଭକ୍ତି, ମୋର ଅନ୍ୟ କିଛି ଦରକାର ନାହିଁ। ଭଗବାନ ଭକ୍ତ ସେମାନେ ଭଗବାନଙ୍କ ସେବା ଛଡ଼ା ଆଉ କିଛି ଚାହାନ୍ତି ନାହିଁ। ଯଦିଓ ଧ୍ରୁବ ମହାରାଜ ଯିଏକି ବିରାଟ ରାଜ୍ୟ କାମନା କରିଥିଲେ, ତାଙ୍କର ପିତା ଉତ୍ତାନପାଦଙ୍କର ଯେଉଁ ରାଜ୍ୟ ଥିଲା, ତାଙ୍କଠାରୁ ବଡ଼ ରାଜ୍ୟ ତାଙ୍କର ଉତ୍ତାନପାଦଙ୍କ ପିତା ହେଉଛନ୍ତି ମନୁ ମହାରାଜ, ସ୍ୱାମୀ ମନୁ ତାଙ୍କଠାରୁ ବଡ଼ ରାଜ୍ୟ, ସ୍ୱାମୀ ମନୁଙ୍କର ପିତା ହେଉଛନ୍ତି ବ୍ରହ୍ମା, ତାଙ୍କଠାରୁ ମଧ୍ୟ ବଡ଼ ରାଜ୍ୟ ସେ ଚାହୁଁଥିଲେ। ଏ ଚତୁର୍ମୁଖୀ ବ୍ରହ୍ମା ତାଙ୍କର ଏଇ ଯେଉଁ ବ୍ରହ୍ମାଣ୍ଡ ରହିଛି, ଏ ହେଉଛି 50 କୋଟି ଜ୍ୱଳ 400 କୋଟି ମାଇଲର ଏଇ ଭୌତିକ ଜାଗା, ଆଠ ମଧ୍ୟ ବଡ଼ ରାଜ୍ୟ ସେ ଚାହୁଁଥିଲେ, ଏତେ ଭୂମି ଚାହୁଁଥିଲେ। କିନ୍ତୁ ହରିଭକ୍ତି ସୁଖଦେବ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ ଆସି ପହଞ୍ଚୁଛନ୍ତି ସେଠି ଧ୍ରୁବଙ୍କ ପାଖରେ, ସେତେବେଳେ ଭଗବାନ ଚାହୁଁଛନ୍ତି ତମେ କ'ଣ ବର ଚାହୁଁଛ ନିୟମ କରୁ। ଧ୍ରୁବ କହୁଛନ୍ତି ସ୍ଥାନା ବିଳାସୀ ତପସ୍ୱୀ ସ୍ଥିତ ହଂ ତ୍ୱାଂ ପ୍ରାପ୍ତବାନ ଦେବ ମହେନ୍ଦ୍ର ଗୁହ୍ୟଂ ସ୍ଥାନ କାଚନ ବିଚ୍ଛିନ୍ନ ଅଭି ଦିବ୍ୟରତ୍ନ ସ୍ୱାମୀ ପ୍ରତାପସ୍ୱୀ ବରଂ ମନ ଯାଚେ। ମୁଁ ଯଦି ମୁଁ କିଛି ସ୍ଥାନ ଅଭ୍ୟାସ କରିଥିଲି, ସେଥିପାଇଁ ମୁଁ ତପସ୍ୟା କରିଥିଲି, ଧ୍ରୁବ ମହାରାଜ 6 ମାସରେ ଭଗବାନ ପ୍ରାପ୍ତ ହୋଇଛନ୍ତି। କିନ୍ତୁ ବୃଦ୍ଧ ବର୍ତ୍ତମାନ ଆପଣଙ୍କୁ ଦେଖୁ ଦର୍ଶନ କରୁଛି, ମୁଁ ବର୍ତ୍ତମାନ ଅନୁଭବ କରୁଛି ମୁଁ ଦିବ୍ୟ ରତ୍ନ ପ୍ରାପ୍ତ ହୋଇଛି। ମୁଁ ଯେଉଁ ସ୍ଥାନ ଅଭ୍ୟାସ କରୁଥିଲି ସେଗୁଡ଼ା ମୋତେ ରତ୍ନ ଲାଗୁଛି ସାମାନ୍ୟ କେତେ ଜଣ କାଚ ଭଳି କାଚନ ବିଚ୍ଛିନ୍ନ, ମୁଁ ଏ କାଚର ଅନ୍ୱେଷଣ କରୁଥିଲି, ଗଙ୍ଗା କାଚରେ କ'ଣ ମୂଲ୍ୟ ଅଛି? ସମସ୍ତେ ଫିଙ୍ଗିଦେବେ ସେଟା, କାଚଟା ଯେତେ ସୁନ୍ଦର ଗୋଟେ ଇଏ ହେଇଥିବ, ପାତ୍ରଟେ ହେଇଥିବ କାଚର ବହୁତ ସୁନ୍ଦର ହେଇଥିବ, କିନ୍ତୁ ଯଦି ଭାଙ୍ଗିଗଲା ତାହେଲେ ତାର କିଛି ମୂଲ୍ୟ ନାହିଁ, ଫିଙ୍ଗି ଦେଉଛନ୍ତି। ତେଣୁ ଧ୍ରୁବ ମହାରାଜ ସେ ଅନୁଭବ କରୁଛନ୍ତି କାଚନ ବିଚ୍ଛିନ୍ନ, ମୁଁ ଏଇ ଭଙ୍ଗା କାଚର ଅନ୍ୱେଷଣରେ ଆସିଥିଲି, କିନ୍ତୁ ତ୍ୱାଂ ପ୍ରାପ୍ତବାନ ଦେବ ମହେନ୍ଦ୍ର ଗୁହ୍ୟଂ, ଆପଣ ଯଦି ମୁଁ ପ୍ରାପ୍ତ ହେଲି, ଦେବତାମାନେ ମୁନିମାନେ ଶ୍ରେଷ୍ଠ ମୁନିମାନେ ମଧ୍ୟ ଆପଣ ପ୍ରାପ୍ତ ହେଇପାରୁନାହାନ୍ତି। ତେଣୁ ସ୍ୱାମୀ କୃତାର୍ଥ ଶ୍ରୀ, ବର୍ତ୍ତମାନ ମୁଁ ବହୁତ କୃତାର୍ଥ ହେଇଯାଇଛି, ମୋର ଆଉ କିଛି ଦରକାର ନାହିଁ, ବରଂ ନ ଯାଚେ ମୋ ବର ଦରକାର ନାହିଁ ମୋର ପ୍ରଭୁ। ତେଣୁ ଭଗବାନ ଯେଉଁମାନେ ଚାହିଁବେ ସେମାନେ ତାଙ୍କର କିଛି ଦରକାର ନାହିଁ। ତେଣୁ ଅର୍ଜୁନ ଯିଏକି ଭଗବାନଙ୍କ ଶ୍ରେଷ୍ଠ ଭକ୍ତ, ତେଣୁ ସେ କହୁଛନ୍ତି ମୋର କ'ଣ ଏଇ ନାରାୟଣ ସେନା କ'ଣ
ହବ, ମୋର ଆପଣ ଦରକାର। ତେଣୁ ଏକଥା ଶୁଣି ଦୁର୍ଯ୍ୟୋଧନ ବହୁତ ଖୁସି ହେଇଯାଉଛନ୍ତି। ଅର୍ଜୁନ ତାର ଦୁଃଖ ଦେଖିଲା ଯୁଦ୍ଧରେ, ଇଏ ଯାଇ ନିହତା ଯାଇକି କଣ କରିବେ। ସୈନ୍ୟମାନେ ଗଲେ ନାରାୟଣ ସେନା, ଯାଦବ ସେନା ବହୁତ ପ୍ରସିଦ୍ଧ ସୈନ୍ୟ ସେମାନେ, ତେଣୁ ତାଙ୍କୁ କେହି ମାରିପାରିବେନି। ଭଗବାନ ଅନ୍ତିମରେ ତାଙ୍କ ଭିତରେ ଯୁଦ୍ଧ କରି ତାଙ୍କୁ ବିନାଶ କରିଛନ୍ତି, ଯଦୁକୁଳ ନାଶ ହେଇଛି, ତାଙ୍କୁ କେହି ମାରିପାରିବେ ନାହିଁ। ଏତେ ଶକ୍ତି ତାଙ୍କର ରହିଛି, ନାରାୟଣ ସେନା ଏତେ ଶକ୍ତି ତାଙ୍କର ରହିଛି ଯାଦବମାନଙ୍କର। ତେଣୁ ଦୁର୍ଯ୍ୟୋଧନ ଯେତେବେଳେ ଏକ ସମୟ ବହୁତ ଆନନ୍ଦିତ ହେଇଗଲେ, ଆଉ ସୈନ୍ୟମାନେ ପହଞ୍ଚିଗଲେ ଚତୁରଙ୍ଗିନୀ ସୈନ୍ୟ, ତେଣୁ ସେ ତାଙ୍କୁ ନେଇ ଚାଲିଯାଇଛି। ତେଣୁ ବର୍ତ୍ତମାନ କୌରବମାନଙ୍କ ପାଖରେ 11 ଅକ୍ଷୋଣି ସୈନ୍ୟ, କିନ୍ତୁ ପାଣ୍ଡବମାନଙ୍କ ପାଖରେ 7 ଅକ୍ଷୋଣି ସୈନ୍ୟ। ତେଣୁ ଦୃଷ୍ଟା ପାଣ୍ଡବାନଙ୍କ ବୀରମ ଦୁର୍ଯ୍ୟୋଧନ ସଦା, ଦୁର୍ଯ୍ୟୋଧନ ବର୍ତ୍ତମାନ ଦେଖୁଛନ୍ତି ଯେ ପାଣ୍ଡବମାନେ ଯେଉଁ ତାଙ୍କର ବ୍ୟୁହ ରଚନା କରିଛନ୍ତି, ବିଭିନ୍ନ ପ୍ରକାର ସାମରିକ ରହିଛି, ବିଭିନ୍ନ ପ୍ରକାର ବ୍ୟୁହ ମହାଭାରତ ଗଣନା କରାଯାଇଛି, କେଉଁଦିନ କେଉଁ ବ୍ୟୁହ ରଚନା କରାଯାଇଥିବା ସବୁ ଗଣନା କରାଯାଇଛି ମହାଭାରତରେ। ତେଣୁ ଏହି ବିଭାଗରେ ଯେତେବେଳେ ତାଙ୍କ ବ୍ୟୁହ ଦେଖି ଦେଇଛନ୍ତି ଏବଂ ତାଙ୍କର ପାଣ୍ଡବମାନଙ୍କୁ ସେନାପତି ହେଉଛନ୍ତି ଦୃଷ୍ଟଦ୍ୟୁମ୍ନ, ଯିଏକି ଦ୍ରୁପଦ ରାଜାଙ୍କ ପୁତ୍ର, ଦ୍ରୁପଦ ଏବଂ ଦ୍ରୋଣାଚାର୍ଯ୍ୟଙ୍କ ଭିତରେ ଦ୍ୱିତୀୟ ବହୁତ ମିତ୍ର ଥିଲେ, କିନ୍ତୁ ତାପରେ ତାଙ୍କ ଭିତରେ ଶତ୍ରୁତ ହେଇଯାଇଛି। କାରଣ ଦ୍ରୋଣାଚାର୍ଯ୍ୟ ଯେତେବେଳେ ତାଙ୍କର ଗୁରୁଙ୍କ ପାଖରେ ଶିକ୍ଷା କରୁଥିଲେ, ଶିକ୍ଷା କରି ଯେତେବେଳେ ଫେରୁଛନ୍ତି, ସେତେବେଳେ ତାଙ୍କର ଦାରିଦ୍ର୍ୟ ଦୂର କରିବା ପାଇଁ ସେ ଯାଇଛନ୍ତି ତାଙ୍କ ପ୍ରତି ସାହାଯ୍ୟ ପାଇଁ, କିନ୍ତୁ ସେତେବେଳେ ଦ୍ରୁପଦ ରାଜା ଦ୍ରୁପଦ ତାଙ୍କୁ ସ୍ୱୀକାର କରିନାହାନ୍ତି, ବନ୍ଧୁ ବୋଲି ସ୍ୱୀକାର କରିନାହାନ୍ତି। ତେଣୁ ଏହି ଅପମାନ ଦ୍ରୋଣାଚାର୍ଯ୍ୟ ପ୍ରାପ୍ତ ହୋଇଛନ୍ତି। ତେଣୁକରି ସେ ଦ୍ରୁପଦଙ୍କ ବିରୁଦ୍ଧରେ ତାଙ୍କୁ ଯେତେବେଳେ ପାଣ୍ଡବମାନଙ୍କୁ ଶିକ୍ଷା ଦେଇସାରିଲା ପରେ, ପାଣ୍ଡବମାନଙ୍କୁ ଏବଂ କୌରବମାନଙ୍କୁ ଶିକ୍ଷା ଦେଇସାରିଲା ପରେ ସେ କହିଲେ, ଯେତେବେଳେ କ'ଣ ଗୁରୁ ଦକ୍ଷିଣା ଦେବା ପାଇଁ କଥା ପଡ଼ିଲା, ସେତେବେଳେ ସେ କହିଲେ ମୁଁ ଚାହୁଁଛି ଦ୍ରୁପଦଙ୍କୁ ବନ୍ଦୀ କରି ଆଣ। କୌରବମାନେ ସାହେ ଭାଇ ସେମାନେ କହିଲେ ଆମେ ତାଙ୍କୁ ବନ୍ଦୀ କରି ନେଇ ଯାଇକି ଚେଷ୍ଟା କରିକି ପାରିଲେନି, କିନ୍ତୁ ଅର୍ଜୁନ ପାଣ୍ଡବମାନେ କେବଳ ଅର୍ଜୁନ ନିଜେ ଯାଇକି ଦ୍ରୁପଦ ବନ୍ଦୀ କରି ନେଇ ଆସିଲେ। ତେଣୁ ଦ୍ରୁପଦ ମହାରାଜ ତାଙ୍କୁ ଏଇ ଯେଉଁ ରାଜ୍ୟ, ତାଙ୍କ ରାଜ୍ୟ ଥିଲା ଦ୍ରୁପଦ ମହାରାଜ, ଯେଉଁ ରାଜ୍ୟ ଥିଲା ଦ୍ରୋଣାଚାର୍ଯ୍ୟ, ସେ ଉତ୍ତର ଖଣ୍ଡଟି ନେଲେ, ହାଫ୍ ନେଇଗଲେ, ଅଧା ଭାଗ ନେଇଗଲେ ଏବଂ ଅଧାଟି ତାଙ୍କୁ ଦେଲେ, ପ୍ରଦାନ କରିଦେଲେ। ତେଣୁ ଦ୍ରୁପଦ ଚିନ୍ତା କଲେ ମୁଁ କେମିତି ଦ୍ରୋଣାଚାର୍ଯ୍ୟଙ୍କର ହତ୍ୟା କରିବି, ତେଣୁ ସେ ଯଜ୍ଞ କରିଛନ୍ତି। ଯଜ୍ଞରେ ଦୃଷ୍ଟଦ୍ୟୁମ୍ନ ଏବଂ ଦ୍ରୌପଦୀ ଦୁଇଜଣ ଆସିଛନ୍ତି। ଦୃଷ୍ଟଦ୍ୟୁମ୍ନ ଇଏ ଦ୍ରୋଣାଚାର୍ଯ୍ୟଙ୍କୁ ହତ୍ୟା କରିବେ କଥା ସବୁ ଜାଣିଛନ୍ତି, କିନ୍ତୁ ତଥାପି ଦୃଷ୍ଟଦ୍ୟୁମ୍ନ ଯଦି ପଠେଇଛନ୍ତି ଦ୍ରୋଣାଚାର୍ଯ୍ୟଙ୍କ ପାଖକୁ ଅସ୍ତ୍ର ଶିକ୍ଷା କରିବା ପାଇଁ, ଦ୍ରୋଣାଚାର୍ଯ୍ୟ ଶିକ୍ଷା ଦେଇଛନ୍ତି, ଅସ୍ତ୍ର ପ୍ରଦାନ ଶିକ୍ଷା ଦେଇଛନ୍ତି, କାରଣ ଇଏ ହେଉଛି ବ୍ରାହ୍ମଣର କର୍ତ୍ତବ୍ୟ। ତେଣୁ ଶତ୍ରୁ ଆସିଲେ ମଧ୍ୟ ସେ ତାଙ୍କୁ ଶତ୍ରୁ ବୋଲି ଗ୍ରହଣ କରିବେ ନାହିଁ, ଏ ପ୍ରକୃତ ବ୍ରାହ୍ମଣର ଯୋଗ୍ୟତା, ପ୍ରକୃତ ବ୍ରାହ୍ମଣର ଲକ୍ଷଣ ହେଉଛି ଏଇଟା। ଦ୍ରୋଣାଚାର୍ଯ୍ୟ ସେ ବ୍ରାହ୍ମଣ, ତାଙ୍କର ହେଉଛି ତାଙ୍କର କର୍ତ୍ତବ୍ୟ ହେଉଛି ସେ ଶିକ୍ଷା ଦେବେ, ପ୍ରଦାନ କରିବେ। ତେଣୁ ଇଏ ମୋର ଶତ୍ରୁ, ଇଏ ମୋର ମିତ୍ର, ଯେଉଁମାନେ ବହୁତ ନିମ୍ନ ସ୍ତରରେ ଅଛନ୍ତି ସେ ତାଙ୍କର ଧାରଣା ହେଇସବୁ, ଯେଉଁମାନେ ବହୁତ ଉଚ୍ଚ ସ୍ତରର ସେମାନେ ସମସ୍ତଙ୍କୁ ସମାନ ବ୍ୟବହାର କରନ୍ତି, ଭଗବାନ ଯେଭଳି ଭାବରେ ସମସ୍ତଙ୍କୁ ସମାନ ସମାନ ସ୍ତରରେ ସେ ବହୁତ ଏଇସବୁ ସମସ୍ତେ ଭଗବାନ କହୁଛନ୍ତି ଯେ ସୁଦଂ ସର୍ବଭୂତାନାଂ ସମମଂ ସର୍ବଭୂତେଷୁ, ମୁଁ ସମସ୍ତଙ୍କୁ ସମାନ। ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ବହୁତ ଉଦାର ଭଗବାନ କରେ, ସେମାନେ ସମସ୍ତଙ୍କୁ ସମାନ ବ୍ୟବହାର କରନ୍ତି, ମିତ୍ର ଶତ୍ରୁ ବ୍ୟବହାର ନଥାଏ, ସମାନ ଶତ୍ରୁ ହେଉଛ ମିତ୍ରୀ ଚ ତଥା ମାନବୀୟ ଶୀତୋଷ୍ଣ ସୁଖ ଦୁଃଖେଷୁ ସମାସଙ୍ଗ, ଏସବୁ ବର୍ଣ୍ଣନା କରାଯାଇଛି। ଯେଉଁମାନେ ଉନ୍ନତ ସ୍ତରର ସେମାନେ ସମସ୍ତଙ୍କୁ ସମାନ ବ୍ୟବହାର କରନ୍ତି। ତେଣୁ ଦ୍ରୋଣାଚାର୍ଯ୍ୟ ଯେତେବେଳେ ଜାଣିଛନ୍ତି ସେ ଦୃଷ୍ଟଦ୍ୟୁମ୍ନ ମଧ୍ୟ ହତ୍ୟା କରିବା ପାଇଁ ଜନ୍ମ ହେଇଛନ୍ତି, ତଥାପି ସେ ତାଙ୍କୁ ଶିକ୍ଷା ପ୍ରଦାନ କରିଛନ୍ତି। ତେଣୁ ଯେତେବେଳେ ଦୁର୍ଯ୍ୟୋଧନ ଦେଖୁଛନ୍ତି ତାଙ୍କ ମଧ୍ୟ ଭୟ ହେଇଯାଇଛି, ଦୁଷ୍ଟଦ୍ୟୁମ୍ନ ଯିଏକି ସେନାପତି ହେଇଛନ୍ତି ସେ ଆମର ଦ୍ରୋଣାଚାର୍ଯ୍ୟ ହତ୍ୟା କରିବେ, ତେଣୁ ତାଙ୍କର ଭୟ ହେଇଛି। ତେଣୁ ସେ ଦୁଷ୍ଟ ପାଣ୍ଡବମାନଙ୍କ ଦୂଢ଼ ଦୁର୍ଯ୍ୟୋଧନ ସଦା, ଦୁର୍ଯ୍ୟୋଧନ ଯେତେବେଳେ ଦେଖୁଛନ୍ତି ପାଣ୍ଡବମାନଙ୍କର ଏଇ ଦୂଢ଼ ସବୁ ଦେଖୁଛନ୍ତି, ତେଣୁ ଆଚାର୍ଯ୍ୟ ପ୍ରସଙ୍ଗମ ରାଜା ଉଚ୍ଚରଣ ଉଦ୍ରଣ, ତେଣୁ ତାଙ୍କର ଦ୍ରୋଣାଚାର୍ଯ୍ୟ ପାଖକୁ ଯାଇ ଏଇ ରାଜା ଦୁର୍ଯ୍ୟୋଧନ ଏଇଭଳି ଭାବେ କହୁଛନ୍ତି, କ'ଣ ପଶ୍ୟତାଂ ପାଣ୍ଡ ପୁତ୍ରାଣାଂ ଆଚାର୍ଯ୍ୟ ମହତି, ତେଣୁ ଗିରୁଡ଼ ଯୁବର ପୁତ୍ରାଣାନ୍ତର ଶିଷ୍ୟ ଅଭିଜ୍ଞତା ଏଇଟା ମାନେ ପରୋକ୍ଷରେ ନିନ୍ଦା କରୁଛନ୍ତି। ଜଣେ ଶିଷ୍ୟ ଯେ ଗୁରୁଙ୍କୁ ଆମେ ଯେଉଁ ରହିଛି ତୃତୀୟ ନମ୍ବର ଅପରାଧ, ଗୁରୁଙ୍କର ଆଦେଶ ଅବମାନନା କରିବା, ଇଏ ହେଉଛି ତୃତୀୟ ନମ୍ବର ଅପରାଧ। କିନ୍ତୁ ଦୁର୍ଯ୍ୟୋଧନ କ'ଣ କରୁଛନ୍ତି ନା ଗୁରୁଙ୍କୁ ଅପମାନ କରୁଛନ୍ତି, ମାନେ ତାଙ୍କୁ ତମେ ଆପଣ ମୂର୍ଖ ଏଇଭଳିଆ କହିବେ। ଧୀମତା କହିବାର ଉଦ୍ଦେଶ୍ୟ ହେଉଛି ସେଇଟା, ଆମର ବଳଦେବ ଦର୍ଶନ ତାଙ୍କ ଭାବାର୍ଥ ସେଇଟା କହୁଛନ୍ତି ଯେ ତମ ମନ୍ଦ ବୁଦ୍ଧି ତୁମେ, ଆପଣଙ୍କର ବୁଦ୍ଧି ଏତେ ଉନ୍ନତ ନୁହଁ। ଦ୍ରୋଣାଚାର୍ଯ୍ୟ କହୁଛନ୍ତି ଦୁର୍ଯ୍ୟୋଧନ ଭଗବାନ କହିବ ଅର୍ଜୁନଙ୍କୁ ତମେ ମୂର୍ଖ, ଅର୍ଜୁନକୁ କହିଛନ୍ତି ତମେ ପଣ୍ଡିତ ନୁହଁ, ତମେ ବହୁତ ମୂର୍ଖ, ଯେଉଁଥିପାଇଁ ତମେ ଏଇ ଶରୀର ସମ୍ବନ୍ଧରେ ଚିନ୍ତା କରୁଛ। ଭଗବାନ ଗୁରୁଙ୍କର ସେ ରହିଛି ତାଙ୍କର ପୋଜିସନ ବା ତାଙ୍କର ସ୍ଥିତି ହେଉଛି ସେଇଟା, ସେ ଶିଷ୍ୟଙ୍କୁ ସେ ଶୋଧନ କରିବେ, ଶାସନ କରିବେ, କିନ୍ତୁ ଶିଷ୍ୟ ଗୁରୁଙ୍କୁ ଶାସନ କରିବନି। କିନ୍ତୁ ଯେହେତୁ ଇଏ ପ୍ରକୃତ ଶିଷ୍ୟ ନୁହନ୍ତି ଦୁର୍ଯ୍ୟୋଧନ, ତେଣୁ ସେ ଗୁରୁଙ୍କୁ ଶାସନ କରୁଛନ୍ତି। ତବ ଧୀମତା କରିବାର ଉଦ୍ଦେଶ୍ୟ ହେଉଛି ଡାଇରେକ୍ଟଲି ନିନ୍ଦା ନ କରି ମଧ୍ୟ ଇଣ୍ଡାଇରେକ୍ଟଲି ନିନ୍ଦା କରୁଛନ୍ତି। ଆପଣ ହେଉଛନ୍ତି ମନ୍ଦବୁଦ୍ଧି ମନ୍ଦବୁଦ୍ଧି ବୋଲି ଦର୍ଶନ କହୁଛନ୍ତି ଯେ କହୁଛନ୍ତି ପଶ୍ୟତାଙ୍କୁ ପାଣ୍ଡୁପୁତ୍ର ହେ ଆଚାର୍ଯ୍ୟ ହେ ଗୁରୁଦେବ ଦେଖନ୍ତୁ, ଏ ପାଣ୍ଡୁପୁତ୍ର ମାନଙ୍କୁ ଦେଖନ୍ତୁ ପଶ୍ୟତାଙ୍କୁ ପାଣ୍ଡୁପୁତ୍ର ଆଚାର୍ଯ୍ୟ ମହାତ୍ମୁ ଗିଉଡ଼ ଦ୍ରୁପଦ ପୁତ୍ରାଣ ଏଇ ଯେଉଁ ଦ୍ରୁପଦ ପୁତ୍ର ଯେ ଦୁଷ୍ଟଗୁର୍ଣ୍ଣ ସେ ଯେଉଁ ଦୃଢ଼ କରିଛି ତାଙ୍କର ସେନାପତି ତମ ଶିଷ୍ୟ, ସିଏ ହେଉଛନ୍ତି ଆପଣଙ୍କ ଶିଷ୍ୟ, ସିଏ ହେଉଛି ବୁଦ୍ଧିବାନ ବ୍ୟକ୍ତି, ଯେହେତୁ ସେ ଆପଣଙ୍କୁ ଶିକ୍ଷା ଗ୍ରହଣ କରି ଆପଣଙ୍କୁ ହତ୍ୟା କରିବେ। ତେଣୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ଯେ ବର୍ତ୍ତମାନ ସେ ସତର୍କ କରାଇ ଦେଉଛନ୍ତି ଦୁର୍ଯ୍ୟୋଧନ ଯେ ଆପଣ ଯାହା ତ କଲେ କଲେ ଭୁଲ କଲେ କଲେ ଏବେ ଆଉ ସେ ଭୁଲ କରନ୍ତିନି, ଏବେ ଆଉ ତାଙ୍କୁ ନିଜର ଶିଷ୍ୟ ବୋଲି ଭାବିକିରି ପାଣ୍ଡବମାନଙ୍କୁ ନିଜର ଶିଷ୍ୟ ବୋଲି ଭାବିକି ଅର୍ଜୁନକୁ ନିଜର ପ୍ରିୟ ଶିଷ୍ୟ ବୋଲି ଭାବିକିରି ଯଦି କୋହଳ ପ୍ରଦର୍ଶନ କରିବେ ତାହେଲେ ଆପଣ ମୃତ୍ୟୁ ଗ୍ରହଣ କରିବେ ଏବଂ ଆପଣ ସମସ୍ତେ ମୁଁ ମଧ୍ୟ ମୋର ମଧ୍ୟ ପରାଜୟ ହେବ। ଏଇଭଳି ଭାବରେ ପ୍ରଥମ ଅଧ୍ୟାୟରେ ଯେଉଁ ଅର୍ଜୁନ ଅର୍ଜୁନଙ୍କର ଅର୍ଜୁନ ବିଶାଳ ଯୁଗ ରହିଛି, ଅର୍ଜୁନ ଏଇଟା ଯଦିଓ ଦୁର୍ଯ୍ୟୋଧନ କହିଛନ୍ତି କିନ୍ତୁ ଦୁର୍ଯ୍ୟୋଧନ ଉପାଧି ବୋଲି କହିବେ, ଏଇଟା ସଞ୍ଜୟ ଉପାଧି ବୋଲି କହିବେ, ସଞ୍ଜୟ କହିଛନ୍ତି କଥା, ସଞ୍ଜୟ ଏଇଭଳି ଭାବରେ କହିବେ। କହିଲା ପରେ ତାପରେ ଅର୍ଜୁନଙ୍କର କଥା ସବୁ ଅର୍ଜୁନ କହିବେ, କଥାକୁ
ଦୁର୍ଯ୍ୟୋଧନ ପକ୍ଷରେ ତ ଭଗବାନଙ୍କ ନାୟକ ସେନା ଲଢିଥିଲେ ଯେ ଏମାନେ ମୃତ୍ୟୁବରଣ କଲେ କି ନାଇଁ ଅଧର୍ମ ପକ୍ଷରେ
ସମସ୍ତେ
ଆଉ ଫେରିନି ତାହେଲେ ଆଉ
ଯେଉଁ ରହିଲେ ଯାଦବମାନେ ଆଉ ଯେଉଁମାନେ ରହିଲେ ସେମାନେ ସବୁ
ବାକି ଯାହା ଦେଇଥିଲେ ସବୁ
ସେମାନେ ସେ ସବୁ ମୃତ୍ୟୁବରଣ କରିଛନ୍ତି। କେବଳ ଅନ୍ତିମରେ ଯୁଦ୍ଧ ସରିଲା ପରେ ଅଠର ଦିନ ଯେଉଁ ଯୁଦ୍ଧ ହେଲା ପ୍ରଥମ ଦଶ ଦିନ ଭୀଷ୍ମଦେବ ଥିଲେ ପାଣ୍ଡବମାନେ କୌରବମାନଙ୍କ ପକ୍ଷରେ ସେନାପତି ଥିଲେ, ତାପରେ ପାଞ୍ଚ ଦିନ ହେଲେ ଦ୍ରୋଣାଚାର୍ଯ୍ୟ, ତାପରେ ଦୁଇ ଦିନ ହେଲେ ଶଲ୍ୟ ହେଲେ, ତାପରେ ଗୋଟେ ଦିନ କର୍ଣ୍ଣ ହେଲେ। କିନ୍ତୁ ଅଠର ଦିନ ଯୁଦ୍ଧ ହେଲା ପରେ ଯେତେବେଳେ ପାଣ୍ଡବମାନେ ସମସ୍ତେ କୌରବମାନେ ଯେତେବେଳେ ସମସ୍ତେ ହାରିଗଲା ପରେ ପାଣ୍ଡବମାନଙ୍କ ପାଖରେ ପାଣ୍ଡବ ପାଞ୍ଚ ଭାଇ ଅଛନ୍ତି ପ୍ଲସ୍ ଏକ ଅକ୍ଷୌହିଣୀ ସୈନ୍ୟ ଅଛନ୍ତି, ତାଙ୍କ ଭିତରେ ଥିଲେ ଦୁଷ୍ଟଦୁମ୍ନ ମଧ୍ୟ ଥିଲେ। କିନ୍ତୁ ସେଦିନ ରାତିରେ ଯୁଦ୍ଧ କରିଛନ୍ତି ଆମର ଘଟଗାଁ ଗୋଟେ ରାତିରେ ଯୁଦ୍ଧ ହେଇଛି, ଏ ଯୁଦ୍ଧ ସରିଗଲା ପରେ ସମସ୍ତେ ଇଏ ହେଇଗଲା ପରେ, କିନ୍ତୁ ସେଇଦିନ ରାତିରେ ସପ୍ତିକ ପର୍ବ ବୋଲି କହ ସେଇଟା ଯେଉଁ ଅଠରତମ ମାନେ ସେଇଟା ଗୋଟେ ପର୍ବ ମହାଭାରତର ଗୋଟେ ପର୍ବ, ସପ୍ତିକ ସମସ୍ତେ ସୁପ୍ତ ଅବସ୍ଥାରେ ଅଛନ୍ତି ଶୋଇଛନ୍ତି, ପାଣ୍ଡବମାନେ ଶୋଇଛନ୍ତି, ପାଣ୍ଡବମାନଙ୍କୁ ଭଗବାନ ନେଇଯାଇଛନ୍ତି ଆଉ ଗୋଟେ ସ୍ଥାନକୁ ନେଇଯାଇଛନ୍ତି, ତେଣୁ ପାଣ୍ଡବ ପାଞ୍ଚ ପୁଅ ରହିଛନ୍ତି ଏବଂ ତାଙ୍କର ଯେଉଁ ଏକ ଅକ୍ଷୌହିଣୀ ସୈନ୍ୟ ଥିଲେ ଦୁଷ୍ଟଦୁମ୍ନ ଇତ୍ୟାଦି ଥିଲେ ତାଙ୍କ ସେମାନେ ସବୁ ଥିଲେ ଗୋଟେ ଅକ୍ଷୌହିଣୀ ସୈନ୍ୟ ଥିଲେ। କିନ୍ତୁ ସେଇ ରାତିରେ ଏଇ ଭାଗବତ ପ୍ରଥମ ସ୍କନ୍ଦ ସପ୍ତମ ଅଧ୍ୟାୟରେ ସେସବୁ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି, ସେଦିନ ରାତିରେ ଅଶ୍ୱତ୍ଥାମା କୃତବର୍ମା ଏବଂ କୃପାଚାର୍ଯ୍ୟ ଏ ତିନି ଜଣ ଆସି ସମସ୍ତଙ୍କୁ ବଧ କରିଦେଇଛନ୍ତି, ସେଇଥିରେ ସୌପ୍ତିକ ପର୍ବ ବୋଲି କହୁଛି ସୁପ୍ତ ଅବସ୍ଥାରେ ଥିଲେ, ଶୋଇଲା ବେଳେ ତାଙ୍କୁ ଅର୍ଥ କରିଛନ୍ତି।